ആകാശവാണി. ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ. ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ. ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା. ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ. ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ. ଆସନ୍ତା 9 ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସୁସ୍ଥ ଏବଂ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି. ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି,
21 ଜୁନକୁ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। ଉସ୍ ଦିନ ଦୁନିଆ କେ ଅଲଗ ଅଲଗ ଦେଶ ଯୋଗ ସେ ଜୁଡେ ଆୟୋଜନ ହୋଗେ। और इसका प्रमुख कार्यक्रम भारत के एक और ऐतिहासिक शहर कोलकाता में होगा। वर्ल्ड योगा डे से पहले वर्ल्ड योगासना चैंपियनशिप अपने आप में हेल्थ और वेलनेस की डबल डोज लेकर आ गई है।
गुजरात अहमदाबाद रो ट्रांसस्टेडिया ठारे आज ठारो विश्व योगासन क्रीडा प्रतियोगिता आरंभ होई छे। उद्घाटनी समारोह रे क्रीडा और युव व्यापार मंत्री डॉक्टर मनसुख मांडव्य एवं मुख्यमंत्री भूपेन्द्र पटेल प्रमुख योग दैछन्ते। विश्वर विभिन्न प्रांतरु योगासन सह संश्लिष्ट क्रीडाबित एथिर अंश ग्रहण କରୁଛନ୍ତି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି, ବିରଳ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି, ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି, ଆଲୋଚନା କାଳରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି, 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ 1 ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି ଉପରେ ଆଧାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ଚଳିତ ମାସ 20 ପର୍ଯ୍ୟନ୍ତ ଜନସାଧାରଣ ଏ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିପାରିବେ। ପ୍ରସ୍ତାବିତ ଚିଠା ନିୟମାବଳୀରେ କୃତ୍ରିମ ବୁଦ୍ଧିମତାକୁ ରାୟ ପ୍ରଦାନ କରିବା, ସାକ୍ଷୀଙ୍କ ବିଶ୍ୱସନୀୟତା ମୂଲ୍ୟାଙ୍କନ କରିବା କିମ୍ବା ଆଇନଗତ ଫଳାଫଳ ନିର୍ଣ୍ଣୟ କରିବାକୁ ବାରଣ କରାଯାଇଥିବା ବେଳେ ଶୁଣାଣି ସମୟସୂଚୀ, ଆଇନଗତ ଗବେଷଣା, ଡକ୍ୟୁମେଣ୍ଟ ସାରାଂଶ ଏବଂ ଅନୁବାଦକୁ ଏଥିରେ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଡାଟା ସୁରକ୍ଷା ଆଇନର ଅନୁପାଳନ ଏବଂ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଗ୍ରହଣୀୟତାକୁ ତଦାରଖ କରିବା ଲକ୍ଷ୍ୟ ନେଇ ଏକ ତ୍ରିସ୍ତରୀୟ ନିୟାମକ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଚିଠା ନିୟମାବଳୀରେ ପ୍ରସ୍ତାବ ଦିଆଯାଇଛି। ଏଥିସହ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାଗୁଡ଼ିକର ବାର୍ଷିକ ଅଡିଟ୍କୁ ମଧ୍ୟ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ପ୍ରସ୍ତାବ ଚିଠା ନିୟମାବଳୀରେ ରହିଛି। ନୂଆଦିଲ୍ଲୀରେ ମାରୁତି ସୁଜୁକି ଉଦ୍ୟୋଗ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଫ୍ଲେକ୍ସ ଇନ୍ଧନଯୁକ୍ତ ଯାତ୍ରୀବାହୀ ଯାନର ଆଜି ଶୁଭାରମ୍ଭ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଦେଶର ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ଉତ୍ପାଦ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ କରିଛି। ଫ୍ଲେକ୍ସ ଇନ୍ଧନର ଅଧିକ ପରିମାଣରେ ବ୍ୟବହାର ଇଥାନଲ ଆଧାରିତ ଯାନବାହନର ଗ୍ରହଣୀୟତାକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଭାରତର ଇଥାନଲ ମିଶ୍ରଣ ପଦକ୍ଷେପ ବିଶ୍ୱର ସବୁଠାରୁ ସଫଳ ଶକ୍ତି ପରିବର୍ତ୍ତନ କ୍ଷେତ୍ର ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହୋଇଛି। ଏପରି ପ୍ରଯୁକ୍ତି ବିଦ୍ୟା ଗ୍ରହଣ ଦ୍ୱାରା ସ୍ୱଚ୍ଛ ଗତିଶୀଳତା, ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଆଧାରିତ ଏକ ବ୍ୟାପକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ଦୃଢ଼ ଆର୍ଥିକ ପରିଚାଳନା ଭାରତକୁ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିଛି। କୃଷିଜୀବୀ, ଏମ୍ଏସ୍ଏମ୍ଇ, ବ୍ୟବସାୟ କ୍ଷେତ୍ର ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ଦେଶର ଅର୍ଥନୈତିକ ପ୍ରଗତି ସହାୟକ ହୋଇପାରୁଛି। ମୁମ୍ବାଇରେ ଅନୁଷ୍ଠିତ ସିଟି ଇଣ୍ଡିଆ ସମ୍ମିଳନୀ 2026କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି ଉପସାଗରୀୟ କ୍ଷେତ୍ରଗୁଡ଼ିକରୁ ଶକ୍ତି ଯୋଗାଣ ପ୍ରଭାବିତ ହେଉଥିଲେ ମଧ୍ୟ ଭାରତ ଆନ୍ତର୍ଜାତିକ ଶକ୍ତି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱସ୍ତରରେ ଭାରତ ବର୍ତ୍ତମାନ ଏକ ବିଶ୍ୱସନୀୟ ନିବେଶ ସ୍ଥଳ ଭାବେ ପରିଗଣିତ ହୋଇପାରିଛି। ଗତ 4 ମଧ୍ୟରେ ଭାରତ 9 ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଆମ୍ସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପିଭି ସିଦ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବା ପାଇଁ 3 ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ୍ ଏବଂ ମାହେ ଅଞ୍ଚଳରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ସମ୍ବାଦ ଶେଷ ହେଲା।